आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुख्य खबर। श्रीक्षेत्र पुरीन आज होछे महापुरुमानकर अधरपणा नीति, आयबाकाल हेबा नीलाद्री विजे। श्रीमंदिर रत्नभंडार मरामति काम सरला, सूचना देले श्रीमंदिर मुख्य प्रशासक। राज्यके 2036 मसीहा तक परिवेश पर्यटन क्षेत्र थी गोटे मॉडल भावे विकसित करा कहले मुख्यमंत्री। और मत्स्यचाष और उद्यान कृषि सेवा कैडर बढ़ाले राज्य सरकार। एथर पूरा खबर। श्रीक्षेत्र पुरीन आज अषाढ़ मासर उज्जवल पखर द्वादशी तिथिन गरुड़ शयन नीति सहित तीन ही रथन महापुरुमानकर अधरपणा नीति हेबा। मध्यान्ह धूप सरला उतरु उपरवेला साढ़े चार बजेनु नीतिकांति मूल हो जाइछि। रातिर साढ़े आठ बजे अधरपणा नीति शेष हेबा। डेरी राति दुई बजे महापुरुमानकर रात्र पोहड़ नीति सांगे आयबाकाल रथजात्रार शेष परब नीलाद्री विजे हेबा। परम्परा अनुसारे महाप्रभु श्रीजगन्नाथ, श्रीबलभद्र और देवी सुभद्रांक रथ उपरे तीनटा लेखा अधर उच्चार तुम्बा आकारर माटिर हाड़ी पणा रखाजिबा। ई पणाके गुरस, सर, खीर्सा, कर्पूर, नबात, गोलमरीच, इलाची आउ पाचला कदेलथी तैयार कराएसी। पत्रीबड़ु, सुआबड़ु आर गराबड़ु सेवकमाने तीनि रथन पूजापाठ करसन। पूजापंडा सेवकमाने पंच उपचार पद्धति श्रीविग्रहमानंकु अधरपणा अर्पण करसन। नीतिकांति सरला उतरु हाड़ीमानंकु भंगाजिबा। ईपणा पाइकरी रथ पार्श्व देवादेवी अशरीर आउ चंडी चामुंडा मुक्ति पाइबे। पुरी श्रीमंदिर रत्नभंडार मरामति काम शेष होइछे बोली श्रीमंदिर मुख्य प्रशासक डॉक्टर अरविंद पाढ़ी कहिछन। से कहिछन भारतीय प्रत्नतत्व विभाग सीधा सलग देखरेख थी भीतर आउ बाहर रत्नभंडार मरामति काम करा जाइथिला। मोट 95 दिन धरिकरी काम चलीथिला। रत्न अलंकार मानकु सुरक्षित भावे रखा जाइछि। स्थानांतर कला उत्रु गंती करा जिबा बोली श्री पाढ़ी सूचना दैछन। भुवनेश्वर दुई नंबर यूनिट कैपिटल नर्सरी पाखे थिबा जनशुणाणी शिविर थी मुख्यमंत्री मोहन चरण माझी आज लोकंकर अभियोग मानकर शुणाणी करछन। इथिलागि मोट हजारे जन पंजीकरण करथिले। मुख्यमंत्री अभियोग मानकु ग्रहण करिकरी तुर्ती समाधान दिगे पदक्षेप नैछन। शिविर थी मुख्यमंत्रींकर सहते मंत्रिमंडल साछन सदस्य, अतिरिक्त मुख्य शासन सचिव आउ भिन भिन विभाग सचिव माने उपस्थित थिले। इटा थिला मुख्यमंत्रींकर 11 नंबर जनशुणाणी। 2036 मसीहा तक 10 लाख सबुज जीविका तैयार कराइकरी राज्यके परिवेश पर्यटन क्षेत्र थी गोटे मॉडल भावे विकसित करा बोली मुख्यमंत्री मोहन चरण माझी कहिछन। भुवनेश्वर बीएन हाईस्कल थाने आज होता 76 नंबर राज्यस्तरीय वन महोत्सव सप्ताह समारोह जोगदेकर मुख्यमंत्री श्री माझी कहिछन सबुज ओडिशा योजना थी अनुसूचित जनजाति मानक रोजगार बढ़ावा लगी साल, तेतेल, बाउंस आउ उसो गच लगी 100 अत्का प्रक्रिया केन्द्र स्थापना करा जिबा। इतार 5000 कोटी नो अटका कमानी करबार लक्ष्य रखा जाइछि। ई बछर एक पेड़ मां के नाम दुई नंबर खेप अभियान थी 7 कोटी 50 लाख गच लगाबार लक्ष्य रखा जाइछि बोली मुख्यमंत्री कहिछन।
बड़ सौभाग्यर कथा जे आमे जहां टार्गेट देइतुले गोटिए वर्ष रे एते गच लगेबो बोली से टार्गेट थारु अधिक वृक्ष रोपण आमे करि पारिछु। 6 कोटी 69 लाख वृक्ष रोपण करा जाइछि गत वर्ष, ता होउछि 105% एवं एथिरे जंगल र वृद्धि मध्य होउछि एवं लोकमानक भीतर सचेतनता बढ़िबा द्वारा निश्चित भाबरे जो बड़ समस्या आज दिन देखा दैछि जलवायु परिवर्तन होउछि, ग्लोबल वार्मिंग होउछि, ए कथा को प्रतिहत करबा पई आम ओडिसा सरकार बड़ गुरुत्व एवं बड़ पदक्षेप नौछन्ति।
कार्यक्रम थी ई बछर वन सुरक्षा आउ संरक्षण लागि मुख्यमंत्रीक राज्यस्तरीय पुरस्कार कलाहांडी जिल्लार तुलंगपदर वन सुरक्षा समिति आउ करंजिया फॉरेस्ट डिविजन रो पहाड़पुर वन सुरक्षा समिति के मिलित भावे 4 लाख टंका आउ सर्टिफिकेट दिया जाइछे। राज्य संभाव्य बन्यातिथि के नेकिरि सरकार तैयार अछन बोली राजस्व विपर्य परिचालना मंत्री सुरेश पुजारी कहिछन। से कहिछन छकेर वर्षा लागि राज्यर केतेटा नदीन जलस्तर बढ़िछे, मात्र केन्सी नदीन विपद संकेत स्थिति नाइन। भद्रक, झारसुगुड़ा और सुंदरगढ़ जिलान जबर वर्षा होकरी बहुटे नुकसान होइछे। तलिया इलाका मानके बन्या आशंका करिकरि जिलापाल मानकु तैयार रहबारके निर्देश दिया जाइछे। रिलीफ और बन्या आश्रयस्थल मानके भरपूर व्यवस्था करा जाइछे बोली राजस्व मंत्री श्री पुजारी कहिछन। ରାଜ୍ୟ ବିଜେପି ସଭାପତି ନିର୍ବାଚନ ଲାଗି ଆଜି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ସଭାପତି ପଦ ଲାଗି ମନମୋହନ ସାମଲ ଝନେନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିଥି ଶ୍ରୀ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେନ୍ତା ଜାତୀୟ ପରିଷଦ ସଦସ୍ୟ ପଦ ଲାଗି 32 ଜଣ ନାମାଙ୍କନ ଦାଖଲ କରିଛନ୍। ଆଇବାକାଲ ଯାଞ୍ଚ ଉତ୍ତରୁ ପରିଷଦ ସଦସ୍ୟଙ୍କ ନାଁ ଘୋଷଣା କରାଯିବା ବୋଲି ଶ୍ରୀ ଜୟସ୍ୱାଲ ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ମତ୍ସ୍ୟଚାଷ ସେବା ଆଉ ଓଡ଼ିଶା ଉଦ୍ୟାନ କୃଷି ସେବା କ୍ୟାଡରର ଭିନ୍ ଭିନ୍ ପଦବୀମାନଙ୍କର ପୁନର୍ବିନ୍ୟାସ ପ୍ରସ୍ତାବକେ ଅନୁମୋଦନ କରିଛନ୍। ପ୍ରସ୍ତାବ ଅନୁସାରେ ସରକାର 217 ମତ୍ସ୍ୟଚାଷ ସେବା କ୍ୟାଡରର ପଦବୀ ବଢ଼ାଇଛନ୍। ଏଛେନ୍ ଇ ସଂଖ୍ୟା 835 ପହଞ୍ଚିଛି। ସେନ୍ତା ଉଦ୍ୟାନ କୃଷି ବିଭାଗ ନଭିଲ 67 ପଦବୀ ବଢ଼ାଯାଇଛି। ଏଛେନ୍ ଇ ସଂଖ୍ୟା 470 ହୋଇଛି। ରାଜ୍ୟ ସରକାର ଆଇବା ଦିନେ ମାଛ ଚାଷ ଆଉ ଉଦ୍ୟାନ କୃଷି କ୍ଷେତ୍ରଥି ବ୍ୟାପକ ଅଭିବୃଦ୍ଧି ଲକ୍ଷ୍ୟ ରଖିଛନ୍। ଇତାକେ ନଜରଥି ରଖିକରି ମୁଖ୍ୟମନ୍ତ୍ରୀ ଇ ଦୁଇଟା ସେବା କ୍ୟାଡରର ଅଧିକାରୀମାନଙ୍କର ସଂଖ୍ୟା ବଢ଼ାବାର ପ୍ରସ୍ତାବକେ ଅନୁମୋଦନ କରିଛନ୍। 2025-26 ଶିକ୍ଷା ବର୍ଷରେ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଆଉ ଧନ୍ଦାମୂଳକ ଶିକ୍ଷାର୍ଥୀ ନାଁ ଲେଖାବାର ଲାଗି ଆଜି ପହେଲା ମେଧା ତାଲିକା ବାହାରିଛି। ଇ କ୍ଷେପେ ମୋଟ 4,13,804 ଜଣ ଛାତ୍ରଛାତ୍ରୀ ନାଁ ଲେଖାବାରକେ ମନୋନୀତ ହୋଇଛନ୍। ପହେଲା କ୍ଷେପେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ଆଇବାକାଲିଠାନୁ 14 ତକ ନାଁ ଲେଖାଇ ପାରିବେ। 21 2 ନମ୍ବର ମେଧା ତାଲିକା ବାହାରବା ବୋଲି ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ୍। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ମିଳିତ ଜନଶୁଣାଣି ଶିବିରଥି 20 ଅଭିଯୋଗ ଆସିଥିଲା। ଏହି ଅବସରରେ ଜିଲ୍ଲାପାଳ ଜଣେ ହିତାଧିକାରୀଙ୍କୁ ହ୍ୱିଲ୍ଚେୟାର, 6 ହିତାଧିକାରୀଙ୍କୁ ବିଧବା ଭତ୍ତା, ଜଣେ ଅବିବାହିତାକେ ଭତ୍ତା, 2 ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା, ଜଣେ ଦିବ୍ୟାଙ୍ଗକୁ ଭିନ୍ନକ୍ଷମ ପ୍ରମାଣପତ୍ର ଆଉ ଜଣଙ୍କୁ ରାସନ କାର୍ଡ ଯୋଗାଇ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଥି 15 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 2 ଅଭିଯୋଗକେ ରେଡ୍କ୍ରସ ଆଉ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକେ ସାହାଯ୍ୟ ଲାଗି ପଠାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରଥି 164 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 29 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଝନ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ ସାହାଯ୍ୟ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଥି 81 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 56 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଥି 17 ଅଭିଯୋଗ ଆସିଥିଲା। ସବୁ ଜାଗାନ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରବାରକେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର 81 ନମ୍ବର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଆଇଆଇଟି ଧାନବାଦର ନିର୍ଦ୍ଦେଶକ ପ୍ରଫେସର ସୁକୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ, ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ହୀରାକୁଦ ଜଲଭଣ୍ଡାରନୁ 20 ଗେଟ୍ ଦେଇକରି ବୟଡ୍ ପାନ୍ ଛଡ଼ାଯାଉଛି। ଜଲଭଣ୍ଡାରକେ ଫି ସେକେଣ୍ଡଥି 2,29,056 ଘନଫୁଟ ପାନ୍ ଆସୁଥିବା ବେଳକେ 3,34,532 ଘନଫୁଟ ପାନ୍ ଛଡ଼ାଯାଉଛି। ଆଜି ସଞ୍ଜ 6 ଜଲଭଣ୍ଡାର ଜଳସ୍ତର 609.02 ଫୁଟ ରହିଛି। ଜଲଭଣ୍ଡାରକେ ଯେତ୍କି ପାନ୍ ଆସୁଛେ ତାନୁ ଅତ୍କା ପାନ୍ ଛଡ଼ାଯାଉଥିବାର ଆଉ ଗେଟ୍ ଖୋଲବାର ସମ୍ଭାବନା ନାଇଁନ ବୋଲି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍। ଖରିଫ୍ ଋତୁ ଲାଗି ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତରଫୁ ଆଜି ପାନ୍ ଛଡ଼ାଯାଇଛି। ପୂଜା କରାଯାଇକରି ଡେବ୍ରି ଫାଲର ମୁଖ୍ୟ କେନାଲର ପହେଲା ପାନ୍ ଛଡ଼ାଯାଇଛି। ପ୍ରକଳ୍ପ ନଭେମ୍ବର ପହେଲା ହପ୍ତା ତକ ପାନ୍ ଛଡ଼ାଯିବା। ପ୍ରକଳ୍ପ ଜରିଏ 29,990 ହେକ୍ଟର ଜମିନର ଜଳସେଚନ ହେବା ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଛନ୍। ବୌଦ୍ଧଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଯାଇଛି। ଆଜି ଦିନବେଳା ମହାପ୍ରଭୁମାନଙ୍କ ନୀତିକାନ୍ତି ସର୍ବାର ଉତ୍ତରୁ ଅଧରପଣା ନୀତି ହୋଇଥିଲା। ତାର ଉତ୍ତରୁ ବ୍ରାହ୍ମଣ ସମାଜର ସଦସ୍ୟମାନେ ମହାପ୍ରଭୁମାନଙ୍କୁ ପହଣ୍ଡିଥି ରଥନୁ ଉତ୍ତରେଇକରି ନୀଳାଦ୍ରି ବିଜେ କରିଥିଲେ। ବୌଦ୍ଧ ବନଖଣ୍ଡ ତରଫୁ ନାୟକପଡ଼ା ନଗର ବନଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମ ହୋଇଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କର ଅଧ୍ୟକ୍ଷତା ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଆଉ ଅଲଗା ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଆର୍ତ୍ରତାଣପୁରଠାରେ ଜଙ୍ଗଲ ବିଭାଗ ତରଫୁ ବନ ମହୋତ୍ସବ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଗାଁ ପାଖର ଚକାଡଙ୍ଗରଠାରେ 5,000 ଗଛ ଲଗାଯାଇଥିଲା। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ଆଉ ଉତ୍ତର ବନଖଣ୍ଡ ତରଫୁ ବନ ମହୋତ୍ସବ ସପ୍ତାହ ଉଦ୍ଯାପନୀ ଅବସରରେ ଭବାନୀପାଟଣା ଜିଲ୍ଲା କାରାଗାର ବଗିଚାଠାରେ ଗଛ ଲଗାଯାଇଛି। ଜିଲ୍ଲା ଆଇନ ଶାଖା କର୍ତ୍ତୃପକ୍ଷ ଆଉ କାରାଗାର ଅଧୀକ୍ଷକଙ୍କ ସହିତ ଜଙ୍ଗଲ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିକରି ଗଛ ଯୋଗାଇଥିଲେ। গাঙ্গেয় পশ্চিমবঙ্গ আউ তার আখরপাখর ইলাকা উপরে ঘূর্ণিবলয়ের প্রভাব থি বঙ্গোপসাগর গোটে লঘুচাপ ক্ষেত্র সৃষ্টি হয়েছে। ইতার প্রভাব থি আবার 13 তারিখ তক রাজ্যে ঘড়ঘড়ি সহিত বর্ষার লাগি রহবা বলে ভুবনেশ্বর আঞ্চলিক পানিপাগ বিজ্ঞান কেন্দ্র তরফ অনুমান করা যাইছে। আবার 24 ঘন্টা ভিতরে রাজ্যের সবু ইলাকান জবর বর্ষা হয়ে পারে বলে পানিপাগ কেন্দ্র তরফ সতর্ক সূচনা জারি করা যাইছে। শেষে মুখিয়া খবর ফেরকে শ্রীক্ষেত্র পুরী ন আজ হচ্ছে মহাপ্রুমানকর অধরপণা নীতি আবাকাল হেবা নীলাদ্রি বিজে শ্রীমন্দির রত্নভণ্ডার মরামতি কাম সরলা সূচনা দিলে শ্রীমন্দির মুখ্য প্রশাসক আউর মৎস্যচাষ ও উদ্যান কৃষি সেবা কেডর বঢ়ালে রাজ্য সরকার। আজির আঞ্চলিক খবর ইন শেষ হল। জুহার।